ନମସ୍କାର, ମୁଁ ମୀରା ରାଣୀ ଭୋଇ କହୁଛି, 23 ନମ୍ବର ୱାର୍ଡ ଗାଢ଼କ ଘାଟିକିଆ ଭୋଇ ସାହିରୁ। ଆମର ଏଠି ଅଳିଆ ଗାଡ଼ି ଜମା ବି ଆସୁନି, ସବୁଆଡ଼େ ଅଳିଆ ଗଦା ହେଇକି ରହୁଛି, କୁକୁର ସବୁଆଡ଼େ ବିଞ୍ଚି ଦଉଛନ୍ତି। ଯଦି ଅଳିଆ ଗାଡ଼ି ଗୋଟିଏ ପଠାନ୍ତେ ତାହେଲେ ଆମ ଘର ପାଖରେ ଅଳିଆ ଯୋଉ ଗଦା ହୁଅନ୍ତା ସେଗୁଡ଼ା ପରିଷ୍କାର ହେଇଯାଆନ୍ତା।